आकाशवाणी। संवाद पढ़ुछंती आदित्य नारायण दास। मुख्य संवाद, आसंता बजेट प्रस्तुति नै नीति आयोगर अर्थनीतिज्ञों सह आज नूआदिल्ली रे प्रधानमंत्री आलोचना। 2025 को भारतर संस्कार वर्ष भावे वर्णन कले प्रधानमंत्री। पश्चिमबंगरे अनुप्रवेशकारीको जमी जगाइ देबाकु प्राथमिकता देउछन्ति राज्य सरकार बोली अभियोग कले स्वराष्ट्रमंत्री। बांग्लादेशर पूर्वतन प्रधानमंत्री खालेदा जियांक आसंताकाली हेबो अंतिम संस्कार, जोगदेबे वैदेशिक व्यापार मंत्री। एवं थिरुवनंतपुरम ठारे भारत श्रीलंका पंचम महिला आंतर्जातिक T20 क्रिकेट मैच जारी। विस्तृत संवाद, प्रधानमंत्री नरेन्द्र मोदी आज नीति आयोगर एक बैठक में अध्यक्षता करने सह विशिष्ट अर्थनीतिज्ञ क्षेत्रीय विशेषज्ञों सह आलोचना करिछन्ति। आसंता आर्थिक वर्ष पर केन्द्रीय बजेट प्रस्तुति पूर्व श्री मोदी से मतामत और परामर्श लोड़ी। देशर वर्तमान अर्थनैतिक परिस्थिति और भविष्य प्राथमिकता उपर से गुरुत्वपूर्ण मतामत उपस्थापन क्षेत्र में यह बैठक एक मंच भाव कार्य कर। बैठक में अभिवृद्धि को समर्थन करने, सामग्रिक अर्थनैतिक स्थिरता को सुदृढ़ करने और देखादेउथुबा आह्वानगुड़िकर समाधान करने अधिक संस्कार आवश्यकता संपर्क में आलोचना होइथिबार जनापड़ी। सरकार आर्थिक योजनार परवर्ती पर्याय प्रस्तुति होउथुबा बेले नीति आयोगर आलोचना संप्रति एक गुरुत्वपूर्ण अंतर्दृष्टि प्रदान करथिबा कुहा जाउछि। सीमारे सुरक्षा बाड़ देबा अपेक्षा अनुप्रवेशकारीको जमी जोगाई देबाकु पश्चिमबंग सरकार प्राथमिकता देउछन्ति बोली स्वराष्ट्र मंत्री तथा वरिष्ठ बीजेपी नेता अमित शाह कहिछन्ति। कोलकाता ठारे नेताजी सुभाष चंद्र बोसको पोर्ट ब्लेयर आजाद हिंद पताका उत्तोलनर 80तम वार्षिकी पालन समारोह को संबोधन करी श्री शाह कहिछन्ति, बेआईन अर्थ संग्रह कटकणा एवं सांप्रदायिक तुष्टिकरण जोगु राज्यर विकास बाधाप्राप्त होइछि। पश्चिमबंगरे महिलांको सुरक्षा तथा निम्नगामी शिल्प विकास नै श्री शाह चिंता प्रकट करिछन्ति। राज्यरे हृतगौरव फेरैणिबा सह महान जननायकंक स्वप्न पूरण पई बीजेपी को पश्चिमबंगर क्षमता को आनिबाकु से जनसाधारण को आह्वान देइछन्ति।
हम मोदी जी के नेतृत्व में बंगाल में भारतीय जनता पार्टी की सरकार बनने के साथ ही एक ऐसी मजबूत राष्ट्रीय ग्रिड बनाएंगे जो बंगाल से घुसपैठ को समाप्त कर दे। इंसान छोड़ दीजिए, परिंदा भी पैर नहीं मार पाए। और न केवल घुसपैठ रोकेंगे, सारे घुसपैठियों को चुन चुन कर भारत के बाहर निकालने का काम भी भारतीय जनता पार्टी की बंगाल सरकार करेगी।
तृणमूल कांग्रेस सरकार कुशासन दुर्नीति परवर्तित हुई सुशासन और गरीबों कल्याण उपरे केन्द्रीभूत हेबो बोली श्री शाह दृढ़ोक्ति प्रकाश करिछन्ति। प्रधानमंत्री नरेन्द्र मोदी कहिछन्ति भारत एबे संस्कार एक्सप्रेस रे प्रवेश करिछि। विशेषकर विश्व दृष्टिकोणर केन्द्र भाव यह उभा होई। सामाजिक गणमाध्यम पोस्टरे प्रदत्त एक प्रबंध उपरे मतदे प्रधानमंत्री कहिछन्ति देश में परवर्ती पीढ़ीर संस्कार सहित त्वरान्वित होइतिबा प्रगतिर धारा को समग्र विश्व बेस प्रशंसा करुछि। प्रधानमंत्री आहुरी कहिछन्ति संस्कार एक्सप्रेसर प्राथमिक इंजिन हेउछि भारतर जनसंख्या, एहार युवपीढ़ी एवं देशवासीक दृढ़ मनोभाव। श्री मोदी कहिछन्ति 2025 को भारत पई संस्कारर वर्ष भाव मन रखा, कारण यह विभिन्न क्षेत्र में पथप्रदर्शक परिवर्तन देखी जहां देशर अभिवृद्धिर यात्रा को निर्णायक गति देछि। से कहिछन्ति सरकार विभिन्न संस्थागुडीकु आधुनिकीकरण करिछन्ति, शासन को सरलीकृत करिछन्ति एवं दीर्घकालीन अंतर्भुक्तिकरण अभिवृद्धिर मूलद्वा को मध्य मजबूत करिछि। विशेषकर संस्कारर व्यापकता उपरे आलोकपात करी श्री मोदी कहिछन्ति श्रम आईन एवं वाणिज्य चुक्तिनामा ठारु आरंभ करी लॉजिस्टिक्स शक्ति एवं बजार संस्कार पर्यंत देशर अभिवृद्धि कहानीर विश्वसनीयता स्थिरता एवं दीर्घकालीन आत्मविश्वास उपरे दृढ़ भाव निर्मित होउछि। प्रधानमंत्री कहिछन्ति एही पदक्षेपगुड़िक 2047 विकसित भारत गठन में देशर प्रयास को मध्य सुदृढ़ करिबो। आपण माने संवाद सुनछन्ति आकाशवाणीरो। बांग्लादेशर पूर्वतन प्रधानमंत्री तथा बांग्लादेश नेशनलिस्ट पार्टी बीएनपी अध्यक्ष खालेदा जियांक मृत्यु परिप्रेक्षीरे सेठारे तीनदिनिया राष्ट्रीय शोक घोषणा करा जाइछि। बांग्लादेशर मध्यवर्तीकालीन सरकार नमाज ए ଜାନେଜା ପରିପ୍ରେକ୍ଷୀରେ ଆସନ୍ତାକାଲିକୁ ଛୁଟି ଦିବସ ଭାବେ ଘୋଷଣା କରିଛନ୍ତି। ସରକାରଙ୍କର ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନିସ୍ ଆଜି ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଶୋକ ପାଳନ ତଥା ଅନ୍ତିମ ସଂସ୍କାର ସମୟରେ ଶୃଙ୍ଖଳା ଓ ଧୈର୍ଯ୍ୟ ବଜାୟ ରଖିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ଆସନ୍ତାକାଲି ଜାତୀୟ ସଂସଦର ଦକ୍ଷିଣ ପ୍ଲାଜା ଓ ତତ୍ସଂଲଗ୍ନ ଢାକାର ମାଣିକ ମିଆଁ ଆଭିନ୍ୟୁଠାରେ ଅନୁଷ୍ଠିତ ହେବ। ତାଙ୍କ ସ୍ୱାମୀ ପୂର୍ବତନ ରାଷ୍ଟ୍ରପତି ଜିଆଉର୍ ରହମାନଙ୍କ କବର ପାଖରେ ତାଙ୍କୁ କବର ଦିଆଯିବାର ନିଷ୍ପତ୍ତି ହୋଇଛି। ବାଂଲାଦେଶର ପରାମର୍ଶଦାତା ପରିଷଦ ଖାଲେଦା ଜିଆଙ୍କ ମୃତ୍ୟୁରେ ଶୋକ ପ୍ରସ୍ତାବ ଗ୍ରହଣ କରିଥିବା ବେଳେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବର ପ୍ରାର୍ଥନା କରାଯାଇଛି। ଦେଶର ବିଭିନ୍ନ ରାଜନୈତିକ ନେତା ଏବଂ ସଂଗଠନଗୁଡ଼ିକ ଖାଲେଦା ଜିଆଙ୍କ ଦୀର୍ଘ ରାଜନୈତିକ ଜୀବନ ଏବଂ ବାଂଲାଦେଶର ଗଣତାନ୍ତ୍ରିକ ଆନ୍ଦୋଳନରେ ତାଙ୍କ ଭୂମିକାକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଖାଲେଦା ଜିଆଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଆସନ୍ତାକାଲି ବାଂଲାଦେଶ ଗସ୍ତରେ ଯିବେ। ସେ ସେଠାରେ ଭାରତ ସରକାର ଏବଂ ଭାରତବାସୀଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଢାକାର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଖାଲେଦା ଜିଆଙ୍କର 80 ବର୍ଷ ବୟସରେ ଆଜି ପରଲୋକ ହୋଇଛି। ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିବିହା ଆଜି ରୁଷ ରାଷ୍ଟ୍ରପତି ଭ୍ଲାଡିମିର୍ ପୁତିନ୍ଙ୍କ ବାସଭବନ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ମସ୍କୋର ଏହି ଘଟଣାକୁ ମନଗଢ଼ା ଏବଂ ଭୁଲ ସୂଚନା ପ୍ରସାରଣ ବୋଲି ଅଭିଯୋଗ କରିଛନ୍ତି। ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭାରୋଭ୍ଙ୍କ ଏହି ଘଟଣା ଉପରେ କହିବା ପରିପ୍ରେକ୍ଷୀରେ ସିବିହାଙ୍କ ପକ୍ଷରୁ ଏହି ମନ୍ତବ୍ୟ ପ୍ରଦାନ କରାଯାଇଛି। ରୁଷର ବୈଦେଶିକ ମନ୍ତ୍ରୀଙ୍କ ବିବୃତ୍ତି ଅନୁଯାୟୀ ସମସ୍ତ ଡ୍ରୋନ୍କୁ ସଫଳତାର ସହ ଅବରୋଧ କରାଯାଇ ଧ୍ୱଂସ କରାଯାଇଛି। ଏହି ଘଟଣାରେ କେହି ମୃତାହତ କିମ୍ବା ସମ୍ପତ୍ତିର କ୍ଷୟକ୍ଷତି ହୋଇଥିବାର ରିପୋର୍ଟ ମିଳିନାହିଁ। ଶିକ୍ଷା ମନ୍ତ୍ରଣାଳୟ ଯୁବ ଲେଖକମାନଙ୍କ ପରାମର୍ଶ ପାଇଁ ପ୍ରଧାନମନ୍ତ୍ରୀ ଯୋଜନା ପିଏମ୍ ଯୁବା ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ପ୍ରତିଯୋଗିତାର ଫଳାଫଳ ଘୋଷଣା କରିଛି। ଏହି ସଂସ୍କରଣ ଅଧୀନରେ 22 ଭାରତୀୟ ଭାଷା ଏବଂ ଇଂରାଜୀରେ 43 ପୁସ୍ତକ ପ୍ରସ୍ତାବକୁ ଚୟନ କରାଯାଇଛି। ବିଶିଷ୍ଟ ବିଦ୍ୱାନମାନଙ୍କ ଦୀର୍ଘ 6 ମାସର ପରାମର୍ଶକ କ୍ରମେ ମନୋନୀତ ପ୍ରସ୍ତାବଗୁଡ଼ିକୁ ପୁସ୍ତକ ଆକାରରେ ବିକଶିତ କରାଯିବ ବୋଲି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପ୍ରତ୍ୟେକ ମନୋନୀତ ଲେଖକଙ୍କୁ ପ୍ରତି ମାସରେ 50,000 ଟଙ୍କାର ସ୍କଲାରସିପ୍ ଏବଂ ସେମାନଙ୍କ ପ୍ରକାଶିତ ପୁସ୍ତକ ଉପରେ 10% ଜୀବନବ୍ୟାପୀ ରୟାଲିଟି ମିଳିବ ବୋଲି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପିଏମ୍ ଯୁବା ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ପୁସ୍ତକର ପ୍ରଥମ ସେଟ୍ ଆସନ୍ତା ବର୍ଷ ପ୍ରକାଶ ପାଇବ। ଏହାର ଉଦ୍ଦେଶ୍ୟ ହେଉଛି ଭାରତ ଏବଂ ବିଦେଶରେ ଦେଶର ସାହିତ୍ୟ ଏବଂ ଚିନ୍ତାଧାରାକୁ ପ୍ରତିନିଧିତ୍ୱ କରିବା ସହ ନୂତନ ପିଢ଼ିର ଲେଖକମାନଙ୍କୁ ମାର୍ଗଦର୍ଶନ କରିବା। କର୍ମଚାରୀ ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ରାଜ୍ୟମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ 2025 ବର୍ଷକୁ ଶାସନ ସଂସ୍କାର ପାଇଁ ଉତ୍ସର୍ଗ କରିଛନ୍ତି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଜୀବନଧାରଣର ମାନ ସହ କାର୍ଯ୍ୟ କରିବାର ମାର୍ଗକୁ ସହଜ ଓ ସୁନିଶ୍ଚିତ କରିବା। ନୂଆଦିଲ୍ଲୀରେ ଆଜି ବର୍ଷ ଶେଷରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଜୀବନଧାରଣ ମାନକୁ ସହଜ କରିବାରେ ସେବା ପ୍ରଦାନ କରୁଥିବା ବ୍ୟକ୍ତିମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରୋଜଗାର ମେଳା ଏବଂ କେନ୍ଦ୍ରୀୟ ସାଧାରଣ ଅଭିଯୋଗ ଓ ସମାଧାନ ଏବଂ ତଦାରଖ ବ୍ୟବସ୍ଥା ସମେତ ବିଭାଗର ପ୍ରମୁଖ ପଦକ୍ଷେପ ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ଆଲୋକପାତ କରିଛନ୍ତି। ଏହି ଅବସରରେ କର୍ମଚାରୀ ଏବଂ ତାଲିମ ବିଭାଗର ସଚିବ ରଚନା ଶାହା କହିଛନ୍ତି 2025ରେ 3 ଜାତୀୟ ରୋଜଗାର ମେଳାର ଆୟୋଜନ କରାଯାଇଥିଲା। ଇଣ୍ଡୋ କାନାଡ଼ା ସହଯୋଗୀ ଶିଳ୍ପ ଗବେଷଣା ଓ ବିକାଶ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର ସରକାର ଗୋଆର ଏକ ଘରୋଇ ସାମୁଦ୍ରିକ କମ୍ପାନୀ ସହିତ ଚୁକ୍ତିପତ୍ର ସ୍ୱାକ୍ଷର କରିଛନ୍ତି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କହିଛି ଭେସ୍ ଦ୍ୱାରା ସ୍ମାର୍ଟ ସାଗର ପ୍ରକଳ୍ପ ଶୀର୍ଷକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି। 20 ଯାତ୍ରୀ ବିଶିଷ୍ଟ ବୈଦ୍ୟୁତିକ ଡଙ୍ଗାର ବିକାଶ ଓ ପ୍ରଚଳନ କରିବା ହେଉଛି ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ଦେଶରେ ପରିବେଶ ଅନୁକୂଳ ଜଳପଥର ବ୍ୟାପକ ପଦକ୍ଷେପକୁ ଏହି ଚୁକ୍ତିନାମା ସହଯୋଗ କରିବ ବୋଲି ମନ୍ତ୍ରଣାଳୟ କହିଛି। ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ସହ ପର୍ଯ୍ୟଟନ ବିକାଶ ମଧ୍ୟ ତ୍ୱରାନ୍ୱିତ ହେବ। ଥିରୁବନନ୍ତପୁରମ୍ଠାରେ ଚାଲିଥିବା ଭାରତ ଶ୍ରୀଲଙ୍କା ମହିଳା T20 ଚଳିତ ସିରିଜ୍ର ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ଶ୍ରୀଲଙ୍କା ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 3 ଓଭରରେ 1 ୱିକେଟ୍ ହରାଇ 16 ସଂଗ୍ରହ କରିଛି। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ଭାରତ ପ୍ରଥମ 4 ଯାକ ମ୍ୟାଚ୍ ଜିତି 4-0 ଆଗୁଆ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଆସନ୍ତା ବଜେଟ୍ ପ୍ରସ୍ତୁତି ନେଇ ନୀତି ଆୟୋଗର ଅର୍ଥନୀତିଜ୍ଞଙ୍କ ସହ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା। 2025କୁ ଭାରତର ସଂସ୍କାର ବର୍ଷ ଭାବେ ବର୍ଣ୍ଣନା କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କୁ ଜମି ଯୋଗାଇ ଦେବାକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର, ଯୋଗଦେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ଥିରୁବନନ୍ତପୁରମ୍ଠାରେ ଭାରତ ଶ୍ରୀଲଙ୍କା 5ମ ମହିଳା ଆନ୍ତର୍ଜାତିକ T20 କ୍ରିକେଟ୍ ମ୍ୟାଚ୍ ଜାରି। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।